দাসী মম অমাবাস্যা জন
ସନ୍ତୋଷ ଆଉ କେତେ ସମୟ ଲାଗିବ?
ସାର୍ ଫଲ୍ଟ କିଛି ଧରା ପଡ଼ୁନି, ମେକାନିକ କି ଡାକିବାକୁ ପଡ଼ିବ।
ଓହୋ, ଫୋନ୍ରେ ବି ସିଗ୍ନାଲ୍ ନାହିଁ। ଗୋଟେ କାମ କର, ତୁ ମ୍ୟାନେଜରକୁ ଫୋନ୍ କର।
ଆଜ୍ଞା ସାର୍।
ଆଉ କହ ମେକାନିକ ନେଇକି ଆସିବ।
ସାର୍ ସାର୍ ମୋ ଫୋନ୍ରେ ବି ସିଗ୍ନାଲ୍ ନାହିଁ।
ଓହୋ, କି ଜାଗାରେ ଫସିଲା ମଣିଷ, ନା ଲୋକ ଆସୁଛନ୍ତି ନା ଫୋନ୍ରେ ସିଗ୍ନାଲ୍ ଅଛି। ଏ ଛୁଆଟା ବି ଗଲା ଯେ ଏପର୍ଯ୍ୟନ୍ତ ଆସିଲାନି। ନେହା, ନେହା,
ବହୁତ ସୁନ୍ଦର। ପ୍ଲିଜ ଟିକେ ବାହାରକୁ ଆସିବ କି? ଆରେ ତମେ କିଛି କହୁନ ଯେ। ଆଚ୍ଛା, ତାହେଲେ ହାଇଡ୍ ଆଣ୍ଡ ସିକ୍ ଖେଳୁଛ ମୋ ସାଙ୍ଗରେ? ଠିକ୍ ଅଛି, ଆଜି ମୁଁ ଯେମିତି ହେଲେ ତମକୁ ଖୋଜିକି ବାହାର କରିବି। କହିଥିଲି ନା, ଆଜି ମୁଁ ତମକୁ। ଆରେ ଏଇଠି ତ ଦେଖିଥିଲି। ଆରେ ଏବେ ତ ଏଇଠି ଥିଲେ, କୁଆଡ଼େ ଗଲେ? ମୁଁ କିଛି ବୁଝିପାରୁନି, କୁଆଡ଼େ ଗଲେ? ଏକ୍ସକ୍ୟୁଜ୍ ମି, ହ୍ୟାଲୋ। ଆରେ
ଏ ଛୁଆର ଦାୟିତ୍ୱ ଜ୍ଞାନ ବୋଲି କିଛି ନାହିଁ, ସଙ୍ଗେ ସଙ୍ଗେ ଆସୁଛି ବୋଲି କହି ଏପର୍ଯ୍ୟନ୍ତ ଆସିଲାନି। ସନ୍ତୋଷ,
ଆଜ୍ଞା ସାର୍,
ତମେ ଗାଡ଼ିଟା ଦେଖୁଥାଅ
ସାର୍,
ଆଉ ଯଦି କେହି ଲୋକ ମିଳନ୍ତି ତାଙ୍କୁ ହେଲ୍ପ ମାଗିବ।
ଆଜ୍ଞା ସାର୍।
ଆଉ ହଁ, ମ୍ୟାନେଜରକୁ ମଝିରେ ମଝିରେ ଫୋନ୍ ଲଗାଉଥିବ।
ହଁ,
ଠିକ୍ ଅଛି
ସାର୍।
ନିହା, ନିହା,
ସପନ। ତୁମର ପୁଣି।